ओम शांति। 1926 प्रात मुरली। ओम शांति। बाप दादा मधुवन। मीठे बच्चे, तुमर नशा रहिबा उचित जे आमे ब्राह्मणरु ही देवता हेउचु। आम ब्राह्मण मानंकु ही बाबांकर श्रेष्ठ मत मिलुचि। मीठे बच्चे, तुमर नशा रहिबा उचित जे आमे ब्राह्मणरु ही देवता हेउचु। आम ब्राह्मण मानंकु ही बाबांकर श्रेष्ठ मत मिलुचि। प्रश्न। न्यू ब्लड अर्थात युवा अवस्थार पिलामानंक भितरे केउं सौक एवं केउं निशा रहिबा उचित। उत्तर। एही दुनिया जहा कि पुरुणा लोह जोगी हे जेछि ताकु नुआ सत्य जोगी दुनिया रे परिणत करिवारो अर्थात पुरुणा को नुआ करिवारो सौक रहिबा दरकार। कन्या मानंकर न्यू ब्लड तेणु सेमाने निजर समासकंद साथी मानंकु जागृत करिवा दरकार। निज भितरे निशा को बजाय रखिबा दरकार। भाषण करिवारे मध्य सेमानक भितरे बहुत मस्ती अर्थात निशा रहिबा दरकार। गीत। रात के रही थक मत जाना। ओम शांति। पिला मने एही गीतर अर्थ तो बुझिले। वर्तमान भक्ति मार्गर घोर अंधकारर रात्रि पूरा होउची। पिला मने जानुचंती आमे एबे मुकुटर अधिकारी हेबा। एठारे बसीचु आमर लक्ष्य होउची मनुष्यरु देवता हेबा। जेपरी सन्यासी मने बुझंती जे तुमे निजको मईसी भाविले सही रूप हेइजिव ताहा हला भक्ति मार्गर दृष्टांत। जेपरी एही दृष्टांत मध्य रहिचि जे राम बानर मानंकर सेना नेइथिले। तुमे एठारे बसीच जानिच जे आमे देवी देवता दुई मुकुट धरी हेबु। जेपरी स्कूल रे पढ़ीबा समय रे कहंती मु डाक्टर अथवा इंजीनियर हेबी। तुमे जानिच एही पाठ पढ़ा द्वारा आमे देवी देवता हेबाकु जाउचु। एही शरीर छाड़िबु आउ आम मस्तक मुकुट रहिब। एहा तो बहुत खराब छी छी दुनिया अटे ना। नुआ दुनिया होउची फर्स्ट क्लास दुनिया। पुरुणा दुनिया होउची बिल्कुल थर्ड क्लास दुनिया। एहा तो विनाश हेबाकु जाउची। विश्वर रचयिता ही नुआ विश्वर मालिक करेबे। अन्य केही एही पाठ पढ़ई परिबे नाही। शिव बाबा ही तुमको पाठ पढ़ाउचंती बाबा बुझौचंती। संपूर्ण आत्मा अभिमानी हेई गले बाकी आउ कौन दरकार। तुमे तो ब्राह्मण ही अट। जानिच जे आमे देवता हेबाकु जाउचु। देवता मने केते पवित्र थिले। एठारे केते पतित मनुष्य अछंती। जदियो चेहरा मनुष्यर हेले चरित्र देख किपरी। जिए देवता मानंकर पुजारी सेमाने निजे मध्य तांको आगरे महिमा गायन करुचंती। आपण सर्वगुण संपन्न षोलकला संपूर्ण अटंती। आमे बिकारी पापी अटु। तांकर मनुष्य परी चेहरा हेइथिले मध्य तांकर पाखरे जाई महिमा गान करिथांती। निजको बिकारी पापी बोली कहुचंती। आम भितर कौनसी गुण नाही। मनुष्य अर्थ तो मनुष्य। एबे तुमे जानुच जे आमे परिवर्तन हे देवता हेबो। कृष्णपुरी को जीवा पई श्रीकृष्णकर पूजा करिथांती किंतु एहा जणा नाही जे केबे जीवे। भक्ति करि चालिचंती कि भगवान आसी भक्तिर फल देबे। प्रथमे तो तुमर एही निश्चय हेबा दरकार जे आमको किए पढ़ौचंती। एहा होउची श्री श्री शिव बाबांकर मत। शिव बाबा तुमको श्रीमत दौचंती जहांको एकथा जणा नाही से किपरि श्रेष्ठ हेइ परिबे। एते सबु ब्राह्मण श्री श्री शिव बाबांकर मतरे चालुचंती। परमात्मांकर मत ही श्रेष्ठ करै थाए। जहांक भाग्यरे थिबो तांको बुद्धिरे पसिबो नचित किछि हेले भी बुझि परिबे नाही। जेतेबेले बुझिबे सेतेबेले खुशी हेइ सहयोग करिवारे लागि पडिबे। केतेक त जानि ही नहांती तांको कोन जणा ये किए। सेथिपाई बाबा कहा सहित तो मिसंती नाही। सेमाने तो आहुरी निजर मत बाहर करिवे। श्रीमत को न जानिथिबा कारणरु तांकु मध्य निज मत देबारे लागि पडिथांती। एबे बाबा आसीचंती तुम संतान मानंकु श्रेष्ठ करिबा पई। पिला माने जानिचंती 5000 वर्ष पूर्व सदृश बाबा आसी तुम मानंकु सहित तो मिसुचंती। जहांकु जणा नाही से एपरि प्रत्युत्तर देइ पारिबो नाही। पिला मानंकु पाठ पढ़ार बहुत निशा रहिबा दरकार। एहा बहुत श्रेष्ठ पाठ पढ़ा अटे किंतु माया मध्य बहुत विरोधी। तुमे जानिच जे आमे सही पाठ पढ़ुचु जहाद्वारा आमे दुई मुकुटधारी हेई परिबा। भविष्यत जन्म जन्मांतर पई आमे दुई मुकुटधारी हेबा। तेणु एथि पई एहिपरि पुरुषार्थ करिबा दरकार ना। एहाकु राजयोग बोली कुहा जाउचि। केते आश्चर्य अटे बाबा सर्वदा बुझौचंती। लक्ष्मी नारायणकर मंदिर को जाओ। पूजारी मानंकु मध्य तुमे बुझै परिबो। पूजारी माने मध्य काहाकु बसि बुझै परिबे जे लक्ष्मी नारायणको एही पद किपरि मिलिला। ये किपरि विश्वर मालिक हेले। एहिपरि बुझैले ପୂଜାରୀମାନଙ୍କର ମଧ୍ୟ ସମ୍ମାନ ବଢ଼ିଯିବ। ତୁମେ କହିପାରିବ, ଆମେ ତୁମକୁ ବୁଝାଉଛୁ ଲକ୍ଷ୍ମୀନାରାୟଣଙ୍କୁ ଏହି ରାଜ୍ୟ କିପରି ମିଳିଲା। ଗୀତାରେ ମଧ୍ୟ ଭଗବାନ ଉପାଚ ରହିଛି ନା, ମୁଁ ତୁମକୁ ରାଜଯୋଗ ଶିଖେଇ ରାଜାମାନଙ୍କର ରାଜା କରଉଛି, ତୁମେ ତ ସ୍ୱର୍ଗବାସୀ ହେଉଛ ନା। ତେଣୁ ପିଲାମାନଙ୍କର କେତେ ନିଶା ରହିବା ଉଚିତ ଯେ ଆମେ ଏହିପରି ହେଉଛୁ। ଭଲେ ଏଠାରେ ନିଜର ଏବଂ ଭବିଷ୍ୟ ରାଜତ୍ୱର ଚିତ୍ର ମଧ୍ୟ ଏକତ୍ର ତିଆରି କର, ତଳେ ତୁମର ଚିତ୍ର ଏବଂ ଉପରେ ରାଜତ୍ୱର ଚିତ୍ର। ଏଥିରେ କୌଣସି ଖର୍ଚ୍ଚ ତ ନାହିଁ ନା, ରାଜା ପୋଷାକର ତ ତୁରନ୍ତ ବ୍ୟବସ୍ଥା ହୋଇପାରିବ। ତେଣୁ ଘଡ଼ିକୁ ଘଡ଼ି ସ୍ମୃତିରେ ରହିବ ଯେ ଆମେ ଦେବତା ହେଉଛୁ। ଉପରେ ଶିବ ବାବାଙ୍କର ଚିତ୍ର ମଧ୍ୟ ରଖିପାରିବ, ଏହି ଚିତ୍ର ମଧ୍ୟ ତିଆରି କରିବାକୁ ହେବ। ତୁମେ ମନୁଷ୍ୟରୁ ଦେବତା ହେଉଛ, ଏହି ଶରୀର ଛାଡ଼ି ଯାଇ ଆମେ ଦେବତା ହେବୁ, କାହିଁକି ନା ଏବେ ଆମେ ରାଜଯୋଗ ଶିଖୁଛୁ। ତେବେ ଏହି ଫଟୋ ମଧ୍ୟ ସାହାଯ୍ୟ କରିବ, ଉପରେ ଶିବ ବାବା, ପୁଣି ରାଜତ୍ୱର ଚିତ୍ର ଏବଂ ତଳେ ତୁମର ସାଧାରଣ ଚିତ୍ର। ଶିବ ବାବାଙ୍କଠାରୁ ରାଜଯୋଗ ଶିଖି ଆମେ ଦୁଇ ମୁକୁଟଧାରୀ ଦେବତା ହେବାକୁ ଯାଉଛୁ। ଯଦି ପାଖରେ ଚିତ୍ର ଥିବ ତେବେ କେହି ବି ପଚାରିଲେ ଆମେ କହିପାରିବୁ ଆମକୁ ଶିବ ବାବା ହିଁ ଶିଖଉଛନ୍ତି। ଚିତ୍ର ଦେଖିବା ଦ୍ୱାରା ପିଲାମାନଙ୍କର ନିଶା ଚଢ଼ିବ, ଭଲେ ଦୋକାନରେ ମଧ୍ୟ ଏହି ଚିତ୍ର ରଖିଦିଅ। ଭକ୍ତି ମାର୍ଗରେ ବ୍ରହ୍ମା ବାବା ନାରାୟଣଙ୍କର ଚିତ୍ର ଦେଖୁଥିଲେ, ପକେଟରେ ମଧ୍ୟ ରଖୁଥିଲେ। ତୁମେ ମଧ୍ୟ ନିଜର ଫଟୋ ରଖ, ଯାହାଦ୍ୱାରା ସ୍ମୃତିରେ ରହିବ ଯେ ଆମେ ଦେବୀ ଦେବତା ହେବାକୁ ଯାଉଛୁ। ବାବାଙ୍କୁ ମନେ ପକାଇବାର ଉପାୟ ଖୋଜିବା ଦରକାର, ବାବାଙ୍କୁ ଭୁଲିଯିବା ଦ୍ୱାରା ହିଁ ତଳକୁ ଖସି ଯାଉଛନ୍ତି। ବିକାରଗ୍ରସ୍ତ ହେଲେ ପୁଣି ଲଜ୍ଜା ଲାଗିବ, ଚିନ୍ତନ ଆସିବ ଯେ ଏବେ ତ ମୁଁ ଏହିଭଳି ଦେବତା ହୋଇପାରିବି ନାହିଁ, ହାର୍ଟଫେଲ୍ ହୋଇଯିବେ। ତେବେ ମୁଁ ଦେବତା କିପରି ହେବି? ବାବା କହୁଛନ୍ତି ଯେଉଁମାନେ ବିକାରଗ୍ରସ୍ତ ହେଉଛନ୍ତି ତାଙ୍କର ଫଟୋ ବାହାର କରିଦିଅ। କୁହ, ତୁମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନୁହେଁ, ତୁମର ପାସପୋର୍ଟ ସମାପ୍ତ ହୋଇଗଲା। ନିଜେ ମଧ୍ୟ ଅନୁଭବ କରିବେ ଯେ ମୁଁ ତ ତଳକୁ ଖସିଗଲି, ଏବେ ମୁଁ ସ୍ୱର୍ଗକୁ କିପରି ଯିବି? ଯେପରି ନାରଦଙ୍କର ଉଦାହରଣ ଦେଉଛନ୍ତି, ତାଙ୍କୁ କୁହାଗଲା ତୁମେ ନିଜର ଚେହେରା ତ ଦେଖ, ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇଛ। ତେବେ ମାଙ୍କଡ଼ର ଚେହେରା ଦେଖାଗଲା। ତେଣୁ ମନୁଷ୍ୟମାନଙ୍କୁ ମଧ୍ୟ ଲଜ୍ଜା ଲାଗିବ, ଆମ ପାଖରେ ତ ଏହି ବିକାର ଅଛି, ପୁଣି ଆମେ ଶ୍ରୀନାରାୟଣ ଅଥବା ଶ୍ରୀଲକ୍ଷ୍ମୀଙ୍କୁ କିପରି ବରଣ କରିବୁ? ବାବା ତ ସବୁ ଯୁକ୍ତି ବତାଉଛନ୍ତି, କିନ୍ତୁ କେହି ବିଶ୍ୱାସ ରଖିଲେ ହେବ ନା? ମନରେ ବିକାରର ନିଶା ଆସିଲେ ନିଜେ ଭାବନ୍ତି ଯେ ଏହି ହିସାବରେ ଆମେ ରାଜାମାନଙ୍କର ରାଜା, ଦୁଇ ମୁକୁଟ ଧରି କିପରି ହେବୁ? ପୁରୁଷାର୍ଥ ତ କରିବା ଦରକାର ନା? ବାବା ବୁଝାଉଛନ୍ତି ଏହିପରି ଯୁକ୍ତି ସବୁ ରଚନା କର ଏବଂ ସେମାନଙ୍କୁ ବୁଝାଅ, ଏହି ରାଜଯୋଗର ସ୍ଥାପନା ହେଉଛି, ଏବେ ବିନାଶ ସମ୍ମୁଖରେ ଦଣ୍ଡାୟମାନ, ଏବେ ତୋଫାନ ଜୋରରେ ହେବ, ବମ୍ ଆଦି ମଧ୍ୟ ତିଆରି ହେଉଛି। ତୁମେ ଏହି ପାଠ ପଢ଼ୁଛ ଭବିଷ୍ୟତ ଉଚ୍ଚ ପଦ ପାଇବା ପାଇଁ, ତୁମେ ଥରେ ମାତ୍ର ପତିତରୁ ପାବନ ହେଉଛ। ମନୁଷ୍ୟ ବୁଝୁନାହାନ୍ତି ଯେ ଆମେ ନର୍କବାସୀ ଅଟୁ, କାହିଁକି ନା ପଥର ବୁଦ୍ଧି ଅଟନ୍ତି, ଏବେ ତୁମେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେଉଛ। ଭାଗ୍ୟରେ ଥିଲେ ତୁରନ୍ତ ବୁଝିଯିବେ, ନଚେତ୍ ତୁମେ ଯେତେ ବି ମୁଣ୍ଡ ପିଟିଲେ ମଧ୍ୟ ବୁଦ୍ଧିରେ ପଶିବ ନାହିଁ। ବାବାଙ୍କୁ ନ ଜାଣିଥିବା ଯୋଗୁଁ ନାସ୍ତିକ ଅଟନ୍ତି, ଅର୍ଥାତ୍ ଧନୀଙ୍କର ନୁହନ୍ତି, ତେଣୁ ଧନୀଙ୍କର ହେବା ଦରକାର ନା? କାରଣ ତୁମେ ଶିବ ବାବାଙ୍କର ସନ୍ତାନ ଅଟ। ଏଠାରେ ଯେଉଁମାନଙ୍କ ପାଖରେ ଜ୍ଞାନ ରହିଛି ସେମାନେ ନିଜର ପିଲାମାନଙ୍କୁ ବିକାରରୁ ବଞ୍ଚେଇବେ, ଅଜ୍ଞାନୀ ଲୋକେ ତ ନିଜ ସଦୃଶ ପିଲାମାନଙ୍କୁ ମଧ୍ୟ ମାୟାରେ ଫସଉଛନ୍ତି। ତୁମେ ଜାଣିଛ ଏଠାରେ ବିକାରରୁ ବଞ୍ଚା ଯାଉଛି, କନ୍ୟାମାନଙ୍କୁ ତ ପ୍ରଥମେ ବଞ୍ଚେଇବା ଦରକାର। ମାତା ପିତା ତ ଯେପରିକି ପିଲାମାନଙ୍କୁ ବିକାରୀ ଜୀବନ ଭିତରକୁ ଧକ୍କା ଦେଇଦେଉଛନ୍ତି, ତୁମେ ଜାଣୁଛ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ, ତେଣୁ ଶ୍ରେଷ୍ଠାଚାରୀ ଦୁନିଆ ଚାହୁଁଛନ୍ତି। ଭଗବାନ ଉବାଚ, ମୁଁ ଯେତେବେଳେ ଶ୍ରେଷ୍ଠାଚାରୀ କରିବାକୁ ଆସୁଛି ସେତେବେଳେ ସମସ୍ତେ ଭ୍ରଷ୍ଟାଚାରୀ ହୋଇଯାଇଥାନ୍ତି, ମୁଁ ସମସ୍ତଙ୍କୁ ଉଦ୍ଧାର କରୁଛି। ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନଙ୍କୁ ହିଁ ସାଧୁ ସନ୍ଥ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ଆସିବା ପାଇଁ ପଡ଼ିବ, ଏକମାତ୍ର ଭଗବାନ ବାବା ଆସି ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି। ଏବେ ତୁମେ ଆଶ୍ଚର୍ଯ୍ୟ ହେଉଛ, ମନୁଷ୍ୟ କେତେ ପଥର ବୁଦ୍ଧି ହୋଇଯାଇଛନ୍ତି। ବର୍ତ୍ତମାନ ବଡ଼ ବଡ଼ ଲୋକମାନେ ଯଦି ଜାଣିଯିବେ ଯେ ଗୀତାର ଭଗବାନ ଶିବ, ତେବେ ଜଣାନାହିଁ କ'ଣ ହୋଇଯିବ, ହାହାକାର ହୋଇଯିବ, କିନ୍ତୁ ଏବେ ଡେରି ଅଛି, ନଚେତ୍ ସମସ୍ତଙ୍କର ଆଡ୍ଡାସ୍ଥଳୀ ଏକଦମ ଦୋହଲିବାକୁ ଲାଗିବ। ବହୁତଙ୍କର ସିଂହାସନ ଦୋହଲୁଛି ନା, ଲଢ଼େଇ ହେଲେ ଜଣାପଡ଼ିଯାଏ କି ଏହାଙ୍କର ସିଂହାସନ ହଲୁଛି, ଏବେ ତଳେ ପଡ଼ିଯିବେ। ବର୍ତ୍ତମାନ ଏହା ଦୋହଲିଲେ ବହୁତ ହଲଚଲ ହୋଇଯିବ, ଆଗକୁ ଗଲେ ଏସବୁ ନିଶ୍ଚିତ ହେବ। ପତିତ ପାବନ ସମସ୍ତଙ୍କର ସଦ୍ଗତିଦାତା ନିଜେ କହୁଛନ୍ତି, ବାସ୍ତବରେ ବ୍ରହ୍ମାଙ୍କ ଶରୀର ଦ୍ୱାରା ଶିବ ବାବା ସ୍ଥାପନ କରୁଛନ୍ତି। ସମସ୍ତଙ୍କର ସଦ୍ଗତି ଅର୍ଥାତ୍ ଉଦ୍ଧାର କରୁଛନ୍ତି। ଭଗବାନ ଉବାଚ, ଏହା ପତିତ ଦୁନିଆ ଅଟେ, ଏ ସମସ୍ତଙ୍କର ଉଦ୍ଧାର ମତେ ହିଁ କରିବାକୁ ପଡ଼ିବ। ବର୍ତ୍ତମାନ ସମସ୍ତେ ପତିତ ଅଟନ୍ତି, ପତିତ କାହାକୁ ପାବନ କିପରି କରେଇବେ? ପ୍ରଥମେ ତ ନିଜେ ପବିତ୍ର ହେଲେ ହିଁ ଶିଷ୍ୟମାନଙ୍କୁ କରେଇବେ। ଭାଷଣ କରିବାରେ ବହୁତ ମସ୍ତି ଅର୍ଥାତ୍ ନିଶା ରହିବା ଦରକାର। କନ୍ୟାମାନଙ୍କର ନ୍ୟୁ ବ୍ଲଡ୍ କୁହାଯିବ, ତୁମେ ପୁରୁଣାରୁ ନୂଆ ତିଆରି କରୁଛ। ତୁମର ଆତ୍ମା ଯାହାକି ପୁରୁଣା ଲୌହ ଯୁଗେ ହୋଇଯାଇଛି, ତାହା ଏବେ ନୂଆ ସ୍ୱର୍ଣ୍ଣିମ ଯୁଗେ ହେଉଛି, ଖାଦ ବାହାରି ଯାଉଛି। ତେଣୁ ପିଲାମାନଙ୍କର ବହୁତ ସଉକ ରହିବା ଉଚିତ, ନିଶାକୁ ସ୍ଥାୟୀ ରଖିବା ଉଚିତ, ନିଜର ସମାସ୍କନ୍ଦ ସାଥୀଙ୍କୁ ମଧ୍ୟ ଉଠେଇବା ଉଚିତ। ଗାୟନ ମଧ୍ୟ ରହିଛି, ଗୁରୁ ମାତା, ମାତା କେବେ ଗୁରୁ ହୁଅନ୍ତି ତାହା ଏବେ ତୁମେମାନେ ଜାଣୁଛ। ଜଗଦମ୍ବା ହିଁ ପୁଣି ରାଜରାଜେଶ୍ୱରୀ ହେଉଛନ୍ତି, ପୁଣି ସେଠାରେ କୌଣସି ଗୁରୁ ରହିବେ ନାହିଁ। ଗୁରୁଙ୍କର ପରମ୍ପରା ଏବେ ଚାଲିଛି, ବାବା ଆସି ମାତାମାନଙ୍କ ଉପରେ ଜ୍ଞାନର କଳସ ରଖୁଛନ୍ତି, ଆରମ୍ଭରୁ ଏପରି ହେଉଛି। ସେଣ୍ଟର ନିମନ୍ତେ ମଧ୍ୟ କହୁଛନ୍ତି ବ୍ରହ୍ମାକୁମାରୀ ଦରକାର, ବାବା ତ କହୁଛନ୍ତି ନିଜେ ହିଁ ଚଲାଓ, ସାହସ ନାହିଁ? କହୁଛନ୍ତି ନାହିଁ ବାବା, ଶିକ୍ଷକ ଆବଶ୍ୟକ, ଏହା ମଧ୍ୟ ଠିକ୍, ସମ୍ମାନ ଦେଉଛନ୍ତି। ଆଜିକାଲି ଦୁନିଆରେ ପରସ୍ପରକୁ ଉପର ଦେଖାଣିଆ ସମ୍ମାନ ଦେଉଛନ୍ତି, ଆଜି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି କାଲି ତାଙ୍କୁ ଉଡ଼େଇ ଦେଉଛନ୍ତି ବା ମାରି ଦେଉଛନ୍ତି, ସ୍ଥାୟୀ ସୁଖ କାହାକୁ ମିଳୁନାହିଁ। ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ସ୍ଥାୟୀ ରାଜ୍ୟ ଭାଗ୍ୟ ମିଳୁଛି, ତୁମକୁ ବାବା କେତେ ପ୍ରକାରରେ ବୁଝାଉଛନ୍ତି, ନିଜକୁ ସର୍ବଦା ହର୍ଷିତ ରଖିବା ପାଇଁ ବହୁତ ଭଲ ଭଲ ଯୁକ୍ତିମାନ ବତାଉଛନ୍ତି, ଶୁଭ ଭାବନା ରଖିବାକୁ ହେବ ନା? ଓହୋ, ଆମେ ଏହି ଲକ୍ଷ୍ମୀନାରାୟଣ ହେଉଛୁ, ପୁଣି ଯଦି କାହା ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ କ'ଣ କରେଇବେ? ବାବା ପୁରୁଷାର୍ଥ ବିଷୟରେ କହୁଛନ୍ତି ନା, ପୁରୁଷାର୍ଥ ବ୍ୟର୍ଥ ଯିବ ନାହିଁ, ଏହା ତ ସର୍ବଦା ସଫଳ ହୋଇଥାଏ। ରାଜଧାନୀ ସ୍ଥାପନ ହୋଇଯିବ, ମହାଭାରତ ଲଢ଼େଇ ଦ୍ୱାରା ବିନାଶ ମଧ୍ୟ ହେବ, ଆଗକୁ ତୁମେ ଶକ୍ତି ଭରିଲେ ଏମାନେ ସମସ୍ତେ ଆସିବେ, ଏବେ ବୁଝିବେ ନାହିଁ, ନଚେତ ତାଙ୍କର ରାଜତ୍ୱ ହିଁ ଉଡ଼ିଯିବ। କେତେ ଢେର ଗୁରୁ ଲୋକ ଅଛନ୍ତି, ଏପରି ମନୁଷ୍ୟ ନାହାନ୍ତି ଯିଏ ଗୁରୁଙ୍କର ଶିଷ୍ୟ ହୋଇନଥିବେ। ଏଠାରେ ତୁମକୁ ସଦ୍ଗତି ଦେବା ପାଇଁ ଏକମାତ୍ର ସଦ୍ଗୁରୁ ମିଳିଛନ୍ତି। ସ୍ୱର୍ଗର ଚିତ୍ର ବହୁତ ଭଲ, ସ୍ୱର୍ଗ ହେଉଛି ସଦ୍ଗତି ଅର୍ଥାତ୍ ସୁଖଧାମ, ଆତ୍ମାର ଘର ମୁକ୍ତିଧାମ। ବୁଦ୍ଧି ମଧ୍ୟ କହୁଛି ଆମେ ସବୁ ଆତ୍ମା ନିର୍ବାଣ ଧାମର ବାସିନ୍ଦା ଅଟୁ, ଯେଉଁଠୁ ପୁଣି ଆୱାଜର ଦୁନିଆକୁ ଆସୁଛୁ, ଆମେ ସେଠାକାର ବାସିନ୍ଦା ଅଟୁ। ଏହି ଖେଳ ହିଁ ଭାରତକୁ ଆଧାର କରି ନିର୍ମିତ ହୋଇଛି, ଶିବ ଜୟନ୍ତୀ ମଧ୍ୟ ଏହିଠାରେ ପାଳନ କରୁଛନ୍ତି। ବାବା କହୁଛନ୍ତି ମୁଁ ଆସିଛି, କଳ୍ପ ପରେ ପୁଣି ଆସିବି। ପ୍ରତ୍ୟେକ 5000 ବର୍ଷ ପରେ ବାବା ଆସିଲେ ହିଁ ସ୍ୱର୍ଗ ସ୍ଥାପନା ହେଉଛି। କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା, ପାରାଡାଇସ୍ ଥିଲା, ଏବେ ନାହିଁ କିନ୍ତୁ ପୁଣି ହେବ। ତେଣୁ ନିଶ୍ଚୟ ନର୍କବାସୀଙ୍କର ବିନାଶ, ସ୍ୱର୍ଗବାସୀଙ୍କର ସ୍ଥାପନା ଦରକାର। ବର୍ତ୍ତମାନ ତୁମେ ସ୍ୱର୍ଗବାସୀ ହେଉଛ, ନର୍କବାସୀ ସବୁ ବିନାଶ ହୋଇଯିବେ। ସେମାନେ ଭାବୁଛନ୍ତି ଏତେ ଲକ୍ଷ ବର୍ଷ ବାକି ଅଛି, ପିଲାମାନେ ବଡ଼ ହୋଇଗଲେ ବାହା କରେଇବୁ। ତୁମେ କ'ଣ ଏପରି କହିବ କି? ଯଦି ପୁତ୍ର ରାୟ ଅନୁଯାୟୀ ନ ଚାଲିଲା, ପୁଣି ଶ୍ରୀମତ ନେବାକୁ ପଡ଼ିବ ଯେ ସ୍ୱର୍ଗବାସୀ ହେଉନାହିଁ, ତେବେ କ'ଣ କରିବୁ? ବାବା କହିବେ ଯଦି ଆଜ୍ଞାକାରୀ ନୁହେଁ ତେବେ ତାକୁ ଯିବାକୁ ଦିଅ, ଏଥିରେ ପକ୍କା ନଷ୍ଟମହା ଅବସ୍ଥା ଦରକାର। ଆଚ୍ଛା, ମିଠା ମିଠା ଶିକିଲ ଦେହ ସନ୍ତାନମାନଙ୍କ ପ୍ରତି, ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଶ୍ରୀ ଶ୍ରୀ ଶିବ ବାବାଙ୍କର ଶ୍ରେଷ୍ଠ ମତରେ ଚାଲି ନିଜକୁ ଶ୍ରେଷ୍ଠ କରିବାକୁ ହେବ, ଶ୍ରୀମତରେ ମନମତ ମିଶେଇବାର ନାହିଁ, ଈଶ୍ୱରୀୟ ପାଠପଢ଼ାର ନିଶାରେ ରହିବାର ଅଛି। 2 ନିଜର ସମାସ୍କନ୍ଦମାନଙ୍କର କଲ୍ୟାଣ କରିବା ପାଇଁ ଉପାୟ ରଚନା କରିବାକୁ ହେବ, ସମସ୍ତଙ୍କ ପ୍ରତି ଶୁଭ ଭାବନା ରଖିବା ସହିତ ପରସ୍ପରକୁ ଆନ୍ତରିକ ସମ୍ମାନ ଦେବାକୁ ହେବ, ଉପର ଦେଖାଣିଆ ସମ୍ମାନ ନୁହେଁ, ବରଦାନ। ନିରନ୍ତର ବାବାଙ୍କର ସଙ୍ଗର ଅନୁଭୂତି ଦ୍ୱାରା ପ୍ରତି ମୁହୂର୍ତ୍ତରେ ପ୍ରତି ସଂକଳ୍ପରେ ସହଯୋଗୀ ହେଉଥିବା ସହଯୋଗୀ ହୁଅ। ନିରନ୍ତର ବାବାଙ୍କର ସଙ୍ଗର ଅନୁଭୂତି ଦ୍ୱାରା ପ୍ରତି ମୁହୂର୍ତ୍ତରେ ପ୍ରତି ସଂକଳ୍ପରେ ସହଯୋଗୀ ହେଉଥିବା ସହଯୋଗୀ ହୁଅ। ବିସ୍ତାର, ଯେପରି ଶରୀର ସହିତ ଆତ୍ମାର ଯେପର୍ଯ୍ୟନ୍ତ ପାର୍ଟ ରହିଛି ସେ ପର୍ଯ୍ୟନ୍ତ ଅଲଗା ହୋଇପାରୁନାହିଁ, ସେହିପରି ବାବାଙ୍କର ସ୍ମୃତି ବୁଦ୍ଧିରୁ ଅଲଗା ନ ହେଉ, ସର୍ବଦା ବାବାଙ୍କର ସଙ୍ଗରେ ରହିଥାଅ। ଅନ୍ୟ କୌଣସି ପ୍ରକାରର ସ୍ମୃତି ନିଜ ଆଡ଼କୁ ଆକର୍ଷିତ ନ କରୁ। ଏହାକୁ ହିଁ ସହଜ ଯୋଗୀ ଏବଂ ସ୍ୱତଃ ଯୋଗୀ କୁହାଯାଏ। ଏହିଭଳି ଯୋଗୀ ପ୍ରତି ମୁହୂର୍ତ୍ତରେ, ପ୍ରତିଟି ସଂକଳ୍ପରେ, ପ୍ରତ୍ୟେକ ବାଣୀରେ ଏବଂ ପ୍ରତ୍ୟେକ କର୍ମରେ ସହଜ ଯୋଗୀ ହୋଇଥାନ୍ତି। ତେଣୁ ସହଜ ଯୋଗୀ ଅର୍ଥାତ୍ ଯାହାଙ୍କର ଗୋଟିଏ ସଂକଳ୍ପ ବି ସହଯୋଗ ରହିତ ହେଉନଥିବ, ଏହିଭଳି ଯୋଗୀ ଏବଂ ସହଯୋଗୀ ଆତ୍ମାମାନେ ଶକ୍ତିଶାଳୀ ହୋଇଯାଆନ୍ତି। ସ୍ଲୋଗନ ସମସ୍ୟା ସ୍ୱରୂପ ହେବା ପରିବର୍ତ୍ତେ ସମସ୍ୟାକୁ ସମାପ୍ତ କରୁଥିବା ସମାଧାନ ସ୍ୱରୂପ ହୁଅ। ସମସ୍ୟା ସ୍ୱରୂପ ହେବା ପରିବର୍ତ୍ତେ ସମସ୍ୟାକୁ ସମାପ୍ତ କରୁଥିବା ସମାଧାନ ସ୍ୱରୂପ ହୁଅ। ଅବ୍ୟକ୍ତ ଇସାରା ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ନିଜର ସ୍ଥୂଳ ଏବଂ ସୂକ୍ଷ୍ମ ବନ୍ଧନଗୁଡ଼ିକର ତାଲିକାକୁ ସମ୍ମୁଖରେ ରଖ। ଲକ୍ଷ୍ୟ ରଖ ଯେ ମୋତେ ବନ୍ଧନମୁକ୍ତ ହେବାକୁ ହିଁ ପଡ଼ିବ, ଏବେ ନୁହେଁ ତ କେବେ ନୁହେଁ। ସର୍ବଦା ଏହି ପାଠକୁ ପକ୍କା କର। ସ୍ୱତନ୍ତ୍ରତା ବ୍ରାହ୍ମଣ ଜୀବନର ଅଧିକାର ଅଟେ। ନିଜର ଏହି ଜନ୍ମସିଦ୍ଧ ଅଧିକାରକୁ ପ୍ରାପ୍ତ କରି ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଯେତେବେଳେ ନିଜକୁ ଗୃହସ୍ଥୀ ମନେ କରୁଛ, ସେତେବେଳେ ଗୃହସ୍ଥୀର ଜାଲରେ ଛନ୍ଦି ହୋଇଯାଉଛ। ତେଣୁ ଗୃହସ୍ଥୀ ହେବା ଅର୍ଥାତ୍ ଜାଲରେ ଛନ୍ଦି ହେବା, ଜାଲରେ ବାନ୍ଧି ନ ହୋଇ ମୁକ୍ତ ଟ୍ରଷ୍ଟି ହୁଅ। ଓମ୍ ଶାନ୍ତି।